ଆକାଶବାଣୀ ସମ୍ବଲପୁର ଆଞ୍ଚଳିକ ଖବର ପଢୁଛନ୍ ସୁପ୍ରୀତି ମିଶ୍ର। ଜୁହାର, ପହିଲା ମୁଖ୍ୟ ଖବର। ନିର୍ବାଚନ କାମଥି ନିୟୋଜିତ କର୍ମଚାରୀମାନେ ପୋଷ୍ଟାଲ ବ୍ୟାଲଟ ଜରିଏ ଭୋଟ ଦେଇପାରିବେ, ସ୍ୱଷ୍ଟ କଲେ ଭାରତର ନିର୍ବାଚନ କମିଶନ। 2 ଖେପ୍ ଲୋକସଭା ନିର୍ବାଚନର ନାମାଙ୍କନ ପତ୍ର ଦାଖଲର ଆଜି ଥିଲା ଶେଷ ଦିନ। ରାଜ୍ୟସଭା ସାଂସଦ ଭାବେ ଅଶ୍ୱିନୀ ବୈଷ୍ଣବ, ଦେବାଶିଷ ସାମନ୍ତରାୟ ଆଉ ସୁବାଶିଷ ଖୁଣ୍ଟିଆ ଆଜି ନେଲେ ଶପଥ। ମୁଖ୍ୟ ନିର୍ବାଚନ କମିଶନର 4 ସଂସଦୀୟ କ୍ଷେତ୍ର ନିର୍ବାଚନ ପରିଚାଳନା ବାବଦେ ସମ୍ବଲପୁରରେ କଲେ ସମୀକ୍ଷା। ଆଉ ସ୍ୱଭାବ କବି ଗଙ୍ଗାଧର ମେହେରଙ୍କ ଶ୍ରାଦ୍ଧ ବାର୍ଷିକୀ ଅବସରରେ ରାଜ୍ୟବାସୀ ଦେଲେ ଶ୍ରଦ୍ଧାଞ୍ଜଳି। ସରକାରୀ କର୍ମଚାରୀମାନେ ପୋଷ୍ଟାଲ ବ୍ୟାଲଟ ଜରିଏ ଭୋଟ ନାଇଁ ଦେଇପାରନ୍ ବୋଲି ସାମାଜିକ ଗଣମାଧ୍ୟମଥି ପ୍ରସାରିତ ହେଉଥିବା ମିଜ୍ ଖବରକେ ନିର୍ବାଚନ କମିଶନ ଖଣ୍ଡନ କରିଛନ୍। ଇ ବାବଦେ ସାମାଜିକ ଗଣମାଧ୍ୟମଥି ନିର୍ବାଚନ କମିଶନ କହିଛନ୍ ଯେ ନିର୍ବାଚନ କାମଥି ନିୟୋଜିତ ଅଧିକାରୀମାନେ ଧାରିଜ ମତଦାନ କେନ୍ଦ୍ରନ ପୋଷ୍ଟାଲ ବ୍ୟାଲଟ ଜରିଏ ଭୋଟ ଦେଇପାରିବେ। ଏନ୍ତା ବିଭ୍ରାନ୍ତିକର ଆଉ ମିଜ୍ ଖବରକେ ଧ୍ୟାନ ନାଇଁ ଦେବାରକେ ଆୟୋଗ ତରଫୁ ଲୋକମାନଙ୍କୁ ଅନୁରୋଧ କରାଯାଇଛି। ଜନସାଧାରଣ ଆୟୋଗଙ୍କର ସରକାରୀ ୱେବ୍ସାଇଟ୍ନୁ ଇ ବାବଦ ଖବର ଜାଣିପାରିବେ। ଭାରତର ନିର୍ବାଚନ ଆୟୋଗ ଚଲତି ଲୋକସଭା ଆର୍ ବିଧାନସଭା ନିର୍ବାଚନଥି ଆନ୍ତଃ ରାଜ୍ୟ ଓ ଆନ୍ତଃ ଜିଲ୍ଲା ସୀମାନ ଆଇନ ଶୃଙ୍ଖଳା ପରିସ୍ଥିତି, ବେଆଇନ କାର୍ଯ୍ୟକଳାପ ରୋକବାର ଆର୍ ଇତାର ଉପରେ କଡ଼ା ନଜର ରଖବାର ଲାଗି ସବୁ ରାଜ୍ୟ ଆଉ କେନ୍ଦ୍ରଶାସିତ ଅଞ୍ଚଳକେ ନିର୍ଦ୍ଦେଶ ଦେଇଛନ୍। ରାଜ୍ୟ ଆଉ କେନ୍ଦ୍ରଶାସିତ ଇଲାକାର ଅଧିକାରୀମାନଙ୍କ ସଙ୍ଗେ ସୀମା ରକ୍ଷଣାବେକ୍ଷଣ କରୁଥିବା କେନ୍ଦ୍ରୀୟ ଏଜେନ୍ସି ଭିତରେ ଲଗାତାର ସମନ୍ୱୟ ଆଉ ସହଯୋଗ ଲାଗି ଗୋଟିଏ ମଞ୍ଚ ନ ଏକଠାନିଆ ହେବାର ଲାଗି ଆୟୋଗଙ୍କ ତରଫୁ ଅନୁରୋଧ କରାଯାଇଛି। ଅବାଧ, ନିରପେକ୍ଷ, ଶାନ୍ତିପୂର୍ଣ୍ଣ ଆର୍ ପ୍ରଲୋଭନ ଶୂନ୍ୟ ନିର୍ବାଚନ ସୁନିଶ୍ଚିତ କରିବାର ଲାଗି ନିର୍ବାଚନ ଆୟୋଗ ପ୍ରତିବଦ୍ଧତା ଉପରେ ଆଲୋକପାତ କରିକରି ମୁଖ୍ୟ ନିର୍ବାଚନ ଆୟୁକ୍ତ ରାଜୀବ କୁମାର କହିଛନ୍ତି ଯେ ନିର୍ବାଚନ ପ୍ରକ୍ରିୟାଥି ବିଶ୍ୱସନୀୟତା ବଜାୟ ରଖବାର ଆର୍ ସମାନ ସୁଯୋଗ ନିଶ୍ଚିତ କରବାର ଉପରେ ସବୁ ଅଂଶୀଦାରମାନେ ଧ୍ୟାନ ଦେବାରକେ ପଡ଼ବା। ପଡ଼ୋଶୀ ରାଜ୍ୟ ଭିତରେ ଆଉ କେନ୍ଦ୍ରଶାସିତ ଅଞ୍ଚଳମାନଙ୍କ ଭିତରେ ସମନ୍ୱୟ ବଢ଼ାବାର ପର୍ଯ୍ୟାପ୍ତ ପରିମାଣଥି ସରକାରଙ୍କ ତରଫୁ ଦିଆଯାଉଥିବା ସୁରକ୍ଷା ବଳ ଉପରେ ଜୋର ଦେଇଛନ୍। କେନ୍ଦ୍ର ସଶସ୍ତ୍ର ପୁଲିସ୍ ବଳ, ଯବାନମାନଙ୍କ ଯାଆସ ଆଉ ପରିବହନ ଲାଗି ସବୁ ପ୍ରକାର ସାହାଯ୍ୟ, ନିର୍ବାଚନ ପ୍ରକ୍ରିୟା ଉପରେ ପ୍ରଭାବ ପକାଉଥିବା ସୀମାନ୍ତ ଇଲାକାନ ଫ୍ଲାଶ୍ ପଏଣ୍ଟ ଚିହ୍ନଟ କରବାର ଉପରେ ସେ ଜୋର ଦେଇଛନ୍। ଅତୀତର ଅନୁଭୂତି ଆଧାରଥି ସାମ୍ପ୍ରଦାୟିକ ଉତ୍ତେଜନାର ସମାଧାନ ଲାଗି ପ୍ରାଥମିକ ପଦକ୍ଷେପ ଆଉ ବେଆଇନ କାର୍ଯ୍ୟକଳାପ ବିରୋଧନ ସୀମାକେ ସୁରକ୍ଷିତ ରଖବାର ଜରୁରୀ ଆବଶ୍ୟକତା ଉପରେ ମୁଖ୍ୟ ନିର୍ବାଚନ ଆୟୁକ୍ତଙ୍କ ତରଫୁ ଜୋର୍ ଦିଆଯାଇଛି। ଅନ୍ତର୍ଜାତୀୟ ସୀମାଥି ନିଶା ଆଉ ମାଦକ ଦ୍ରବ୍ୟ କାରବାର, ଅସ୍ତ୍ରଶସ୍ତ୍ର ଆଉ ବିସ୍ଫୋରକ ସହିତ ନିଷିଦ୍ଧ ସାମଗ୍ରୀ ପରିବହନ ଉପରେ ଅଙ୍କୁଶ ଲଗାବାର ଲାଗି କଡ଼ା ସତର୍କତା ଅବଲମ୍ଘନ କରବାର ଲାଗି ଆୟୋଗଙ୍କ ତରଫୁ ସବୁ ରାଜ୍ୟର ମୁଖ୍ୟ ଶାସନ ସଚିବମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଲୋକସଭା ନିର୍ବାଚନର 2 ଖେପ୍ ଲାଗି ନାମାଙ୍କନ ପତ୍ର ଦାଖଲ ଆଜି ଶେଷ ହୋଇଛି। ଇ ଖେପେ 12 ରାଜ୍ୟ ଆଉ କେନ୍ଦ୍ରଶାସିତ ଅଞ୍ଚଳ ଆର୍ ଆଉଟର ମଣିପୁର ଶାସନ ସହିତ 88 ଲୋକସଭା ଆସନ ଲାଗି ଭୋଟ୍ ହେବା। ଇ ଖେପେ ଆଇବା 26 ତାରିଖ ଦିନ ଭୋଟ୍ ହେବା। ଜାମ୍ମୁ କାଶ୍ମୀରକେ ଛାଡ଼ିକରି ଆଇବା କାଲ୍ ସବୁ ରାଜ୍ୟ ଓ କେନ୍ଦ୍ରଶାସିତ ପ୍ରଦେଶର ନାମାଙ୍କନ ଯାଞ୍ଚ ହେବା। ହେଲେ ଜାମ୍ମୁ କାଶ୍ମୀରର 6 ତାରିଖ ଦିନ ନାମାଙ୍କନ ଯାଞ୍ଚ କରାଯିବା। ଓଡ଼ିଶାନୁ ମନୋନୀତ ହୋଇଥିବା 3 ରାଜ୍ୟସଭା ସାଂସଦ ଅଶ୍ୱିନୀ ବୈଷ୍ଣବ, ଦେବାଶିଷ ସାମନ୍ତରାୟ ଆଉ ସୁବାଶିଷ ଖୁଣ୍ଟିଆଙ୍କ ସହିତ 14 ସାଂସଦ ଆଜି ଶପଥ ନେଇଛନ୍। ଉପରାଷ୍ଟ୍ରପତି ଆଉ ରାଜ୍ୟସଭା ଅଧ୍ୟକ୍ଷ ଜଗଦୀପ ଧନଖଡ଼ ପାର୍ଲାମେଣ୍ଟ ଭବନଥି ସାଂସଦମାନଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଥିଲେ। ଅଲଗା ପ୍ରମୁଖ ସାଂସଦମାନଙ୍କ ଭିତରେ କଂଗ୍ରେସର ବରିଷ୍ଠ ନେତ୍ରୀ ସୋନିଆ ଗାନ୍ଧୀ, ଅଜୟ ମାକେନ୍ ଆଉ ବିଜେପି ନେତା ଆର୍ପିଏନ୍ ସିଂହ ପ୍ରମୁଖ ଶପଥ ପାଠ କରିଛନ୍। ଇନ ଜଣେଇ ଦିଆଯାଇପାରେ ଯେ ଅଶ୍ୱିନୀ ବୈଷ୍ଣବ ଓଡ଼ିଶାନୁ ବିଜେପି ତରଫୁ ନିର୍ବାଚିତ ହୋଇଥିବା ବେଳେ ଦେବାଶିଷ ସାମନ୍ତରାୟ ଆଉ ସୁବାଶିଷ ଖୁଣ୍ଟିଆଙ୍କୁ ବିଜୁ ଜନତା ଦଳନୁ ରାଜ୍ୟସଭାକେ ଯାଇଛନ୍। ଓଡ଼ିଶାର 3 ରାଜ୍ୟସଭା ସାଂସଦ ପ୍ରଶାନ୍ତ ନନ୍ଦ, ଅମର ପଟ୍ଟନାୟକ ଆର୍ ଅଶ୍ୱିନୀ ବୈଷ୍ଣବଙ୍କ କାର୍ଯ୍ୟକାଳ ଗଲାକାଲ ଶେଷ ହୋଇଥିଲା। ସାଂସଦ ପ୍ରଶାନ୍ତ ନନ୍ଦ ଆର୍ ଅମର ପଟ୍ଟନାୟକଙ୍କ ଜାଗାନ ଦେବାଶିଷ ସାମନ୍ତରାୟ ଆଉ ସୁବାଶିଷ ଖୁଣ୍ଟିଆ ରାଜ୍ୟସଭାକେ ନିର୍ବାଚିତ ହୋଇଥିବା ବେଳେ ଅଶ୍ୱିନୀ ବୈଷ୍ଣବ 2 ଥର ଲାଗି ରାଜ୍ୟସଭା ଯାଇଛନ୍। ରାଜ୍ୟ ଚାରିଟା କ୍ଷେପେ ନିର୍ବାଚନ ସମିତି ସରକାରୀ କାର୍ଯ୍ୟାଳୟ ଆଉ କୋର୍ଟ ବନ୍ଦ ରହିବା ଇ ବାବଦେ ରାଜସ୍ୱ ଆଉ ବିପର୍ଯ୍ୟୟ ପରିଚାଳନା ବିଭାଗ ତରଫ ନିର୍ଦ୍ଦେଶନାମା ଜାରି ହୋଇଛି। ଏବଂ ମେ 13 ତାରିଖ ଦିନ କଳାହାଣ୍ଡି, ନବରଙ୍ଗପୁର, ବ୍ରହ୍ମପୁର ଆର୍ କୋରାପୁଟନ ପହିଲା କ୍ଷେପେ ଭୋଟ୍ ହେବା। ମେ 20 ତାରିଖ ଦିନ ବରଗଡ଼, ସୁନ୍ଦରଗଡ଼, ବଲାଙ୍ଗୀର, କନ୍ଧମାଳ ଆର୍ ଆସ୍କା। ମେ 25 ତାରିଖ ଦିନ ସମ୍ବଲପୁର, କେନ୍ଦୁଝର, ଢେଙ୍କାନାଳ, କଟକ, ପୁରୀ ଆର୍ ଭୁବନେଶ୍ୱରନ ଭୋଟ୍ ହେବା। ଜୁନ୍ 1 ତାରିଖ ଦିନ ମୟୂରଭଞ୍ଜ, ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା ଆର୍ ଜଗତସିଂହପୁରନ ଭୋଟ୍ ହେବା। ଇ ଦିନମାନଙ୍କେ ସବୁ ସରକାରୀ କାର୍ଯ୍ୟାଳୟ ବନ୍ଦ ରହିବା ବୋଲି ସୂଚନା ମିଳିଛି। ଆପଣମାନେ ଖବର ଶୁଣୁଛନ୍ ଆକାଶବାଣୀ ସମ୍ବଲପୁର କେନ୍ଦ୍ରନୁ। ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ନିକୁଞ୍ଜ ବିହାରୀ ଧଳ ସମ୍ବଲପୁରନ 4 ଲୋକସଭା ନିର୍ବାଚନ ମଣ୍ଡଳୀର ସମୀକ୍ଷା କରିଛନ୍। ସମ୍ବଲପୁର, ଢେଙ୍କାନାଳ, ସୁନ୍ଦରଗଡ଼ ଆଉ ବରଗଡ଼ ସଂସଦୀୟ କ୍ଷେତ୍ର ନିର୍ବାଚନ ପରିଚାଳନା ପ୍ରସ୍ତୁତି ବାବଦେ ସେ ସମୀକ୍ଷା କରିଛନ୍। ସମ୍ବଲପୁର, ଦେବଗଡ଼, ଅନୁଗୁଳ, ବରଗଡ଼, ଝାରସୁଗୁଡ଼ା, ସୁନ୍ଦରଗଡ଼ ଆର୍ ଢେଙ୍କାନାଳର ଜିଲ୍ଲାର 28 ବିଧାନସଭା କ୍ଷେତ୍ରମାନଙ୍କ ନିର୍ବାଚନ ପରିଚାଳନା ବାବଦେ ବୈଠକଟି ସମୀକ୍ଷା କରାଯାଇଥିଲା। ନିର୍ବାଚନକେ କେନ୍ତା ଅବାଧ ଆଉ ନିରପେକ୍ଷ କରାଯିବା, ଆଦର୍ଶ ଆଚରଣ ବିଧିକେ ଠିକ୍ ଭାବେ ପାଳନ କରବାର ଲାଗି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ଶ୍ରୀ ଧଳ ଜିଲ୍ଲାପାଳ ଆର୍ ଏସ୍ପିମାନଙ୍କୁ ନିର୍ଦ୍ଦେଶ ଦେଇଛନ୍। ଇତାର ସହିତ ଗ୍ରୀଷ୍ମ ପ୍ରବାହକେ ନଜରଥି ରଖିକରି ସବୁ ଜିଲ୍ଲା ପ୍ରଶାସନ ଭୋଟରମାନଙ୍କର ସୁବିଧା ଲାଗି ବ୍ୟବସ୍ଥା କରବାରକେ ସେ ନିର୍ଦ୍ଦେଶ ଦେଇଛନ୍। ପୁଲିଂ ପର୍ସନାଲ ଆର୍ ମୋବାଇଲ ପାର୍ଟି ଯେନ୍ତା କେନ୍ସି ଅସୁବିଧାର ସାମ୍ନା ନାଇଁ କରବେ ସେଥିଲାଗି ବୈଠକଟି ଆଲୋଚନା ହୋଇଥିଲା। 60-70 ବୁଥ୍ ୱେବ୍କାଷ୍ଟିଂ କରାଯିବା ବୋଲି ମୁଖ୍ୟ ନିର୍ବାଚନ ଅଧିକାରୀ କହିଛନ୍। ବୈଠକଟି ସବୁ ଜିଲ୍ଲାର ଜିଲ୍ଲାପାଳ ଆର୍ ଏସ୍ପିମାନେ ଯୋଗ ଦେଇଥିଲେ। ସ୍ୱଭାବକବି ଗଙ୍ଗାଧର ମେହେରଙ୍କର 100 ଶ୍ରାଦ୍ଧବାର୍ଷିକୀ ଅବସରରେ ତାଙ୍କର ଜନ୍ମସ୍ଥାନ ବରଗଡ଼ ଜିଲ୍ଲାର ବରପାଲିନ ଆଇଜ୍ନୁ 5-ଦିନିଆ ଶ୍ରାଦ୍ଧ ଶତବାର୍ଷିକୀ ସମାରୋହ ପାଳନ କରାଯାଉଛି। ଏ ଅବସରରେ ଆଜି ସକାଳୁ କବିଙ୍କର ଜନ୍ମସ୍ଥାନ କବିଭବନ, କବିଙ୍କର ସମାଧି ଆର୍ ପ୍ରତିମୂର୍ତ୍ତିଥି ମାଲ୍ୟାର୍ପଣ କରାଯାଇଥିଲା। ଗଙ୍ଗାଧର କଲ୍ୟାଣ ମଣ୍ଡପନ ଏ ଅବସରରେ ସାହିତ୍ୟ ସଭାର ଆୟୋଜନ କରାଯାଇଛି। ସେନ୍ତା ସମ୍ବଲପୁରର ଗଙ୍ଗାଧର ମେହେର ବିଶ୍ୱବିଦ୍ୟାଳୟନ ଏ ଅବସରରେ ଆଇଜ୍ନୁ 3-ଦିନିଆ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ମୂଳ ହୋଇଛି। ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ଏନ୍ ନାଗରାଜୁ ଏହି କାର୍ଯ୍ୟକ୍ରମକେ ଉଦ୍ଘାଟନ କରିଥିଲେ। ବିଶ୍ୱବିଦ୍ୟାଳୟ ପରିସରଠି ଥିବା ଗଙ୍ଗାଧର ମେହେରଙ୍କ ପ୍ରତିମୂର୍ତ୍ତିଥି ମାଲ୍ୟାର୍ପଣ କରାଯାଇଥିଲା। ବୌଦ୍ଧଠାରେ ଆଜି ନିର୍ବାଚନ ପରିଚାଳନା ବାବଦେ ଗୋଟିଏ ତାଲିମ ଶିବିର ହୋଇଯାଇଛି। ବିଧାନସଭା ଆଉ ଲୋକସଭା ନିର୍ବାଚନକେ ସରଳ ଆଉ ନିର୍ଭୁଲ କରବାର ଲାଗି ପୁଲିଂ ଅଧିକାରୀମାନଙ୍କୁ ତାଲିମ ଦିଆଯାଇଛି। ମାଷ୍ଟର ଟ୍ରେନରମାନେ ସେମାନଙ୍କୁ ଇଭିଏମ୍ ପରିଚାଳନା, ଭିଭିପାଟ୍ ବ୍ୟବହାର ବାବଦେ ତାଲିମ ଦେଇଥିଲେ। ସେଆଡ଼େ ବୌଦ୍ଧ ପଞ୍ଚାୟତ କଲେଜଠାରେ ଅତିରିକ୍ତ ଜିଲ୍ଲାପାଳ ଆଉ ଅଲଗା ଅଧିକାରୀମାନେ ନିର୍ବାଚନ ଷ୍ଟ୍ରଙ୍ଗରୁମ୍ର ତଦାରଖ ଆଉ ପ୍ରସ୍ତୁତି କାମର ସମୀକ୍ଷା କରିଛନ୍। ଏଠାରେ କଣ୍ଟାମାଲ ଆର୍ ବୌଦ୍ଧ ନିର୍ବାଚନ ମଣ୍ଡଳୀର ଭୋଟ୍ ଗନ୍ତି କାମ ବିଲ୍ କରାଯିବା। ଗୋଟେ ସଂସ୍ଥାନ ଚାକିରି ଛାଡ଼ିକରି ଅଲଗା ସଂସ୍ଥାକେ ଗଲେ ପ୍ରୋଭିଡେଣ୍ଟ ଫଣ୍ଡ ପ୍ରାପ୍ୟ ଆପେ ଆପେ ଯିବା ବୋଲି ଇପିଏଫ୍ଓ ତରଫ କୁହାଯାଇଛି। ଆଘନୁ ଗୋଟେ ସଂସ୍ଥା ଛାଡ଼ିକରି ଅଲଗା ସଂସ୍ଥାନ ଯୋଗ ଦେଲେ ସେ କର୍ମଚାରୀମାନଙ୍କୁ ପିଏଫ୍ ପ୍ରାପ୍ୟ ସ୍ଥାନାନ୍ତରଣ ଲାଗି ଆବେଦନ କରବାରକେ ପଡୁଥିଲା। ହେଲେ ଗଲା 1 ତାରିଖନୁ ତାକେ ବଦଲାଯାଇକରି ସ୍ୱୟଂକ୍ରିୟ ନିୟମ ଲାଗୁ କରାଯାଇଛି। ଇଟା କର୍ମଚାରୀ ଆଉ ନିଯୁକ୍ତିଦାତାଙ୍କ ଲାଗି ସୁବିଧା ହେବା। ଝାରସୁଗୁଡ଼ା ସହରରେ ଟ୍ରାଫିକ୍ ଆଉ ଅପରାଧିକ କାର୍ଯ୍ୟକଳାପକେ ଆୟତ୍ତ କରବାର ଲାଗି ବେହେରାମାଲ ଏସ୍ପି ଅଫିସ୍ ଛକ, ବିମାନ ବନ୍ଦର ଛକ, ପୁରୁଣା ବସ୍ଷ୍ଟାଣ୍ଡ ଛକ, ଟାଉନ୍ ଥାନା ଛକ ଆଉ ସର୍ଭାଲ ଛକ ବାଗିର ମୁଖ୍ୟ ଛକମାନଙ୍କେ ସିସିଟିଭି କ୍ୟାମେରା ଲଗାଯାଇଛି। ଏସ୍ପିଙ୍କର କାର୍ଯ୍ୟାଳୟ ନ ଥିବା କଣ୍ଟ୍ରୋଲ ରୁମ୍ନୁ ଡ୍ରାଇଭରମାନଙ୍କର ଗତିବିଧି ଉପରେ ନଜର ରଖବାର ଲାଗି ବ୍ୟବସ୍ଥା କରାଯାଇଛି। ଏବେ 8 ତାରିଖନୁ ମୋଟରଯାନ ଆଇନ ଭାଙ୍ଗୁଥିବା ଲୋକମାନଙ୍କର ବିରୋଧ ନ ଅନ୍ଲାଇନ୍ ଜରିଏ ଚାଲାଣ କଟାଯିବା। ଇତା ଛଡ଼ା ଟ୍ରାଫିକ୍ ନିୟମ ନାଇଁ ମାନୁଥିବା ଲୋକଙ୍କର ବିରୋଧ ନ ବିଲ୍ କାର୍ଯ୍ୟାନୁଷ୍ଠାନ ନିଆଯିବା ବୋଲି ଆଞ୍ଚଳିକ ପରିବହନ ଅଧିକାରୀ ସୂଚନା ଦେଇଛନ୍ତି। ରାଜ୍ୟ ଗ୍ରୀଷ୍ମ ପ୍ରବାହ ଜାରି ରହିଛି। ପଶ୍ଚିମ ଆଉ ଭିତ୍ରିଆ ଜିଲ୍ଲାମାନଙ୍କେ ଅତ୍କା ଗରମ ହେଉଛେ। ଆଇବା ଶନିବାର ତକ୍ ପାଗ ନାଇଁ ବଦଲେ ଆଉ ତାତି 2-3 ଡିଗ୍ରୀ ବଢ଼ବାର ସମ୍ଭାବନା ଅଛେ ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ଅନୁମାନ କରିଛି। ଖରାକେ ନଜରଥି ରଖିକରି ବିଦ୍ୟାଳୟମାନଙ୍କେ ଛାତ୍ରଛାତ୍ରୀମାନଙ୍କୁ ଝାଉମରାନୁ ରକ୍ଷା କରବାର ଲାଗି ପାଠପଢ଼ା ସମିତି 3 ଥର ପାଏନ୍ ଯୋଗାଇ ଦେବା ଲାଗି ବ୍ଲକ ଶିକ୍ଷା ଅଧିକାରୀ ଆଉ ସ୍କୁଲର ପ୍ରଧାନ ଶିକ୍ଷକମାନଙ୍କୁ ବିଦ୍ୟାଳୟ ଆଉ ଗଣଶିକ୍ଷା ବିଭାଗ ତରଫ ନିର୍ଦ୍ଦେଶ ଦିଆଯାଇଛି। ଖରାକେ ନଜରଥି ରଖିକରି ସମ୍ବଲପୁର ଜିଲ୍ଲାନ ସ୍କୁଲମାନଙ୍କର ସମୟ ଆଉ ଶ୍ରମିକମାନଙ୍କର କାମ କରବାର ସମୟକେ ଜିଲ୍ଲାପାଳ ଅଗ୍ରୱାଲ ଅକ୍ଷୟ ସୁନୀଲ ବଦଲାବାର ଲାଗି ନିର୍ଦ୍ଦେଶ ଦେଇଛନ୍। ଜିଲ୍ଲାଥି ସବୁ ସରକାରୀ ଆଉ ବେସରକାରୀ ସ୍କୁଲ 6:30-10 ବଜେ ତକ୍ ଖୋଲା ରହିବା। ସେନ୍ତା ଶ୍ରମିକମାନେ 11 ବଜେନୁ 3:30 ବଜେ ତକ୍ କାମ କରବାର ଉପରେ କଟକଣା ଲଗାଯାଇଛି। ସେ ମୁଖ୍ୟ ଖବର ଫେରଘାଏ ନିର୍ବାଚନ କାମଥି ନିୟୋଜିତ କର୍ମଚାରୀମାନେ ପୋଷ୍ଟାଲ ବ୍ୟାଲଟ ଜରିଏ ଭୋଟ ଦେଇପାରିବେ ସ୍ୱଷ୍ଟ କଲେ ଭାରତର ନିର୍ବାଚନ କମିଶନ ଦୁଇ ନମ୍ଘର ଖେପ ଲୋକସଭା ନିର୍ବାଚନର ନାମାଙ୍କନ ପତ୍ର ଦାଖଲ ଆସିଥିଲା ଶେଷ ଦିନ ରାଜ୍ୟସଭା ସାଂସଦ ଭାବେ ଅଶ୍ୱିନୀ ବୈଷ୍ଣବ ଦେବାଶିଷ ସାମନ୍ତରାୟ ଆଉ ସୁବାଶିଷ ଖୁଣ୍ଟିଆ ଆଜି ନେଲେ ଶପଥ ମୁଖ୍ୟ ନିର୍ବାଚନ କମିଶନର ଚାରିଟା ସଂସଦୀୟ କ୍ଷେତ୍ର ନିର୍ବାଚନ ପରିଚାଳନା ବାବଦେ ସମ୍ଭଲପୁରରେ କଲେ ସମୀକ୍ଷା ଆଉ ସ୍ୱଭାବକବି ଗଙ୍ଗାଧର ମେହେରଙ୍କ ଶ୍ରାଦ୍ଧବାର୍ଷିକୀ ଅବସରରେ ରାଜ୍ୟବାସୀ ଦେଲେ ଶ୍ରଦ୍ଧାଞ୍ଜଳି। ଆଜିର ଆଞ୍ଚଳିକ ଖବର ଇନ ଶେଷ ହେଲା। ଜୁହାର।